ଭରତ ସାହୁ ନିରଙ୍କାରି ନଗର ହଲିଆ ସାହି ଏକୋଇଶ ନମ୍ବର ୱାର୍ଡର ବାସିନ୍ଦା। ଆମର ଏଠି ଯୋଉ ହାଣ୍ଡିକ୍ୟାପ ପିଲାମାନେ ଅଛନ୍ତି, ଚିଫ୍ ତରଫରୁ ଆମକୁ ମିଟିଂ କରି କହିଥିଲେ ଯେ ମ୍ୟୁନିସିପାଲିଟି ଆପଣଙ୍କୁ ସେବା ଯୋଗାଇ ଦେବ ଯୋଉ ହାଣ୍ଡିକ୍ୟାପ ପିଲାମାନଙ୍କ ପାଇଁ, କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ସେବା ଠିକ ରୂପେ ହାଣ୍ଡିକ୍ୟାପ ଲୋକମାନେ ପାଇପାରୁନାହାନ୍ତି। ଏହାର କିପରି କାର୍ଯ୍ୟକ୍ରମ କରାଗଲେ ଆମେ ଖୁସି ହବୁ, ଆମର ଏତିକି ନିବେଦନ ସରକାରଙ୍କୁ। ବିଏମ୍ସି କିପରି ହାଣ୍ଡିକ୍ୟାପ ଲୋକମାନଙ୍କୁ ଠିକ ସେବା ଯୋଗାଇ ଦଉ ଆମେ ସେୟା ଚାହୁଁ। ଆଉ ମୁଁ ବେଶୀ କିଛି କହୁନି, ତେଣୁ ଆକୁ କିପରି କାର୍ଯ୍ୟକାରୀ କରିବାକୁ ମୁଁ ଆପଣଙ୍କୁ ନିବେଦନ କରୁଛି ଓଡ଼ିଶା ଏବଂ କେନ୍ଦ୍ର ସରକାରଙ୍କୁ।